ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ହିଂସା ଓ ଆତଙ୍କବାଦକୁ ପ୍ରୋହାହନ ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ଜାମ୍ମୁ କାଶ୍ମୀରରେ ସରକାର ଗଠନ ନେଇ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଉମାର ଅବଦୁଲ୍ଲା. ଯାତ୍ରୀଙ୍କ ସୁରକ୍ଷା ଓ ବିମାନ ଚଳାଚଳ କ୍ଷେତ୍ରରେ ସର୍ବୋଚ୍ଚ ମାନର ନିରାପତ୍ତାକୁ ପ୍ରାଥମିକତା ଦେଉଛନ୍ତି ସରକାର, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ. ଶକ୍ତିପୀଠଗୁଡ଼ିକରେ ଆଜି ପାଳନ କରାଯାଉଛି ବିଜୟା ଦଶମୀ, ଏବଂ ଭାରତ ବାଂଲାଦେଶ ତୃତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ଆଜି ହାଇଦ୍ରାବାଦଠାରେ ଖେଳାଯିବ। ଲାଓସ୍ ପିପୁଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ର ଭିଆଣ୍ଟିଆନେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କାନାଡା ପ୍ରତିପକ୍ଷ ଜଷ୍ଟିନ୍ ଟ୍ରୁଡୋଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏହି ଆଲୋଚନା କାଳରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ କୌଣସି ବିଶେଷ ଆଲୋଚନା ହୋଇନଥିବା ଜଣାପଡ଼ିଛି। କାନାଡାରେ ଖଲିସ୍ତାନ କାର୍ଯ୍ୟକଳାପକୁ ନେଇ ଭାରତ ଚିନ୍ତା ପ୍ରକଟ କରିବା ସହ ହିଂସା, ଉଗ୍ରବାଦ ଏବଂ ଆତଙ୍କବାଦକୁ ପ୍ରୋହାହନ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭାରତ କାନାଡା ସହ ନିଜର ସମ୍ପର୍କକୁ ଗୁରୁତ୍ୱ ଦେଉଥିବା ବେଳେ କାନାଡା ସରକାର ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିବିଶେଷ ଏବଂ ଗୋଷ୍ଠୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଲେ ସମ୍ପର୍କରେ ସୁଧାର ଆସିପାରିବ। ଭାରତ ବିରୋଧୀ କାର୍ଯ୍ୟକଳାପ ଉଭୟ ଦେଶରେ ଘୃଣା, ଅପପ୍ରଚାର ଏବଂ ସାମ୍ପ୍ରଦାୟିକ ବିଭେଦକୁ ପ୍ରୋହାହନ ପ୍ରଦାନ କରୁଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଜାମ୍ମୁ କାଶ୍ମୀରରେ ସରକାର ଗଠନ ନେଇ ନ୍ୟାସନାଲ୍ କନ୍ଫରେନ୍ସ ଉପାଧ୍ୟକ୍ଷ ଉମାର ଅବଦୁଲ୍ଲା ଉପରାଜ୍ୟପାଳଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି। ମେଣ୍ଟର ସହଯୋଗୀ ଦଳ କଂଗ୍ରେସ, ସିପିଆଇଏମ୍, ଆପ୍ ଏବଂ ବିଜୟୀ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଗତକାଲି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ସାକ୍ଷାତ କରି ସରକାର ଗଠନ ସଂକ୍ରାନ୍ତ ଦାବିପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଉମାର ଅବଦୁଲ୍ଲା କହିଛନ୍ତି, ଶପଥ ଗ୍ରହଣ ପାଇଁ ଦିନଧାର୍ଯ୍ୟ କରିବାକୁ ଉପରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଏହି ଯୋଜନା ଅଧୀନରେ 500 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ମାଧ୍ୟମରେ ସୋଲାର ପ୍ୟାନେଲ୍ର ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଅନ୍ତର୍ଭୁକ୍ତ ରହିଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍, ଅନୁଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ପ୍ରୋହାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ସୌରଶକ୍ତି ପ୍ରତିଷ୍ଠାନକୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଚିହ୍ନଟ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ମନୋନୀତ ହୋଇଥିବା ପ୍ରକଳ୍ପଗୁଡ଼ିକୁ ମୋଟ୍ ମୂଲ୍ୟର 60% ବା 30 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷା ତଥା ବିମାନ ଚଳାଚଳ କ୍ଷେତ୍ରରେ ସର୍ବୋଚ୍ଚ ମାନର ନିରାପତ୍ତାକୁ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏୟାରଲାଇନ୍ସଗୁଡ଼ିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହ ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଏକ ବିମାନ ଗତକାଲି ତିରୁଚିରାପଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କାରଣ ଜାଣିବା ପାଇଁ ଯାଞ୍ଚ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ତ୍ରିଚିରୁ ସାରାଜା ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ଏହି ଯାତ୍ରୀବାହୀ ବିମାନଟି ହାଇଡ୍ରୋଲିକ୍ ଫେଲ୍ କାରଣରୁ ଜରୁରୀ ଅବତରଣ କରିଥିଲା। ଯାନ୍ତ୍ରିକ ତ୍ରୁଟି ସତ୍ତ୍ୱେ ପାଇଲଟ୍ ବିମାନଟିକୁ ସୁରକ୍ଷିତ ଅବତରଣ କରାଇଥିଲେ, ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ତେବେ ପ୍ରତ୍ୟେକ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିମାନର କର୍ମଚାରୀ ସୁରକ୍ଷା ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ପାରସ୍କରିକ ବୁଝାମଣା ଏବଂ ସହଯୋଗ ଦ୍ୱାରା ଭାରତ ୟୁରୋପ ବାଣିଜ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ। ନୂଆଦିଲ୍ଲୀଠାରେ ଗତକାଲି ୟୁରୋପୀୟ ବ୍ୟବସାୟିକ ସଂଘକୁ ଭାରତରେ ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ପାରସ୍କରିକ ସହଯୋଗ ମାଧ୍ୟମରେ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଆବଶ୍ୟକ। ୟୁରୋପୀୟ ସଂଘର ନୀତି ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରଭାବିତ କରିପାରିଛି ବୋଲି ସେ କହିଛନ୍ତି। ୟୁରୋପୀୟ ସଂଘ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଗଣତନ୍ତ୍ର, ଆଇନ ବ୍ୟବସ୍ଥା, ନିର୍ଣ୍ଣାୟକ ନେତୃତ୍ୱ ଯୋଗୁଁ ଭାରତ ପ୍ରତି ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକ ଆକର୍ଷିତ ହେଉଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶକ୍ତିପୀଠଗୁଡ଼ିକରେ ଆଜି ବିଜୟାଦଶମୀ ବା ଦଶହରା ପାଳନ କରାଯାଉଛି। ରାବଣ ଉପରେ ଭଗବାନ ରାମଙ୍କ ବିଜୟକୁ ସ୍କରଣ କରିବା ଅର୍ଥାତ୍ ମନ୍ଦ ଉପରେ ଭଲର ବିଜୟ ପ୍ରତୀକକୁ ଆଜି ଏହି ଦିବସ ସ୍କରଣ କରାଇଥାଏ। ଅନ୍ୟପକ୍ଷରେ ପୂଜାମଣ୍ଡପଗୁଡ଼ିକରେ ଆଜି ମହାନବମୀ ପାଳନ କରାଯାଉଛି, ଏଥିପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ବିଜୟାଦଶମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି ଏହି ପର୍ବ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ବୋଲି କହିଛନ୍ତି। ସମ୍ମାନ, ପ୍ରତିବଦ୍ଧତା, ପବିତ୍ର ଆଚରଣ, ନମ୍ରତା ଏବଂ ନ୍ୟାୟ ପାଇଁ ସାହସିକ ସଂଘର୍ଷର ଅନେକ ପ୍ରେରଣାଦାୟକ କାହାଣୀ ଏହି ପର୍ବ ସହ ଜଡ଼ିତ। ଆସ୍ଥା ଏବଂ ଉତ୍ସାହର ଏହି ପର୍ବ ସମସ୍ତଙ୍କ ପାଇଁ ସଫଳତା, ସମୃଦ୍ଧି ଏବଂ ଖୁସି ଆଣିଦେଉ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। 2024-25 ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ କର ବାବଦରେ 13,57,000 କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି। ଆୟକର ବିଭାଗ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସେଥିମଧ୍ୟରେ 7,00,000 କୋଟିରୁ ଅଧିକ ଟଙ୍କା ବ୍ୟକ୍ତିଗତ କର ଏବଂ 6,00,000 କୋଟିରୁ ଅଧିକ ଟଙ୍କା କର୍ପୋରେଟ୍ କର ଭାବରେ ଆଦାୟ ହୋଇଛି। ଗତକାଲି ସୁଦ୍ଧା 2,31,000 କୋଟିରୁ ଅଧିକ ଟଙ୍କା ଫେରସ୍ତ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ 18% ବୃଦ୍ଧି ପାଇଛି ବୋଲି ବିଭାଗ ସୂଚନା ଦେଇଛି। ଦକ୍ଷିଣ ରେଳପଥର ଚେନ୍ନାଇ ଡିଭିଜନ ଅନ୍ତର୍ଗତ ଗୁମିଦିପୁଣ୍ଡି ନିକଟରେ କାବରପେଟାଇଠାରେ ମହୀଶୂର ଦରଭଙ୍ଗା ବାଗମତୀ ଏକ୍ସପ୍ରେସ୍ ଗତ ରାତିରେ ଲାଇନ୍ଚ୍ୟୁତ ହୋଇଛି। ଏକ ମାଲବାହୀ ଟ୍ରେନ୍ ସହ ଏକ୍ସପ୍ରେସ୍ ଟ୍ରେନ୍ଟି ଧକ୍କା ହେବା ପରେ ପ୍ରାୟ 13 ବଗି ଲାଇନ୍ଚ୍ୟୁତ ହୋଇଥିଲା। ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦକ୍ଷିଣ ରେଳବାଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚେନ୍ନାଇ ନିକଟରେ ପୋନେରୀ ଅତିକ୍ରମ କରିବା ପରେ ଯାତ୍ରୀବାହୀ ଟ୍ରେନ୍ଟି ଲୁପ୍ ଲାଇନ୍ରେ ପ୍ରବେଶ କରି ସେଠାରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ି ସହ ଧକ୍କା ହୋଇଥିଲା। ଏନ୍ଡିଆର୍ଏଫ୍ ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଦୁର୍ଘଟଣାର କାରଣ ଅନୁସନ୍ଧାନ ସହ ସ୍ଥିତି ନେଇ ରେଳବାଇ କର୍ତ୍ତୃପକ୍ଷ ଯାଞ୍ଚ କରୁଥିବା ଜଣାପଡ଼ିଛି। ସେହି ସେକ୍ସନ୍ର ଉଭୟ ପଟୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ଦକ୍ଷିଣ ରେଳବାଇ ଚେନ୍ନାଇ ଡିଭିଜନ ପକ୍ଷରୁ ସୂଚନା ପ୍ରଦାନ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭାରତ ବାଂଲାଦେଶ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ହାଇଦ୍ରାବାଦଠାରେ ସନ୍ଧ୍ୟା 7:00 ଖେଳାଯିବ। ପ୍ରଥମ ଦୁଇଟିଯାକ ମ୍ୟାଚ୍ ଜିତି ଭାରତୀୟ ଦଳ ଏହି ସିରିଜ୍କୁ ଅକ୍ତିଆର କରିସାରିଛି। ଗ୍ୱାଲିୟର୍ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 7 ବିଜୟୀ ହୋଇଥିବାବେଳେ ଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ 86 ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଆଇସିସି ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଗ୍ରୁପ୍ରେ ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପାକିସ୍ତାନକୁ 9 ୱିକେଟ୍ରେ ହରାଇ ଦେଇଛି। ଟସ୍ ଜିତି ଅଷ୍ଟ୍ରେଲିଆ ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆର ବୋଲିଂ ବିପକ୍ଷରେ ପାକିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଗୋଟିଏ ବଲ୍ ବାକି ଥାଇ ସମସ୍ତ ୱିକେଟ୍ ବିନିମୟରେ ପାକିସ୍ତାନ 82 ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ 11 ଓଭର୍ରେ 1 ୱିକେଟ୍ ବିନିମୟରେ ଆବଶ୍ୟକୀୟ ସ୍କୋର କରିନେଇଥିଲା। ଆସ୍ଲେ ଗାର୍ଡନର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ 15 ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଛି। ରୋହିତ ଶର୍ମା ଅଧିନାୟକ ଏବଂ ଯଶପ୍ରୀତ ବୁମ୍ରା ଦଳର ଉପ ଅଧିନାୟକ ମନୋନୀତ ହୋଇଛନ୍ତି। ଆହତ କାରଣରୁ ମହମ୍ମଦ ଶମୀଙ୍କୁ ଦଳରେ ସ୍ଥାନ ମିଳିନାହିଁ। ବିରାଟ କୋହଲି, କେଏଲ୍ ରାହୁଲ, ସର୍ଫରାଜ ଖାନ୍, ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ରିଷଭ ପନ୍ଥ, ଧ୍ରୁବ ଜୁରେଲ, ମହମ୍ମଦ ସିରାଜ, ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ୍ ଏବଂ ଆକାଶଦୀପ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁଠାରେ ଆସନ୍ତା 16 ତାରିଖ ଦିନ ପ୍ରଥମ ଟେଷ୍ଟ, ପୁଣେଠାରେ 24 ତାରିଖରେ ଦ୍ୱିତୀୟ ଟେଷ୍ଟ ଏବଂ ମୁମ୍ବାଇଠାରେ 1 ନଭେମ୍ବର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ରେ ଭାରତ ଶୀର୍ଷ ସ୍ଥାନରେ ରହିଥିବାବେଳେ ନ୍ୟୁଜିଲାଣ୍ଡ 6ଷ୍ଠ ସ୍ଥାନରେ ରହିଛି। ପୂର୍ବ ଲଦାଖର ହେନିଲ୍ଠାରେ ପରମାଣୁ ଶକ୍ତି ବିଭାଗ ପକ୍ଷରୁ ଏକ ବୃହତ୍ ପର୍ଯ୍ୟବେକ୍ଷଣକାରୀ ଦୂରବୀକ୍ଷଣ ଯନ୍ତ୍ରର ସ୍ଥାପନ କରାଯାଇଛି। ଏହି ଦୂରବୀକ୍ଷଣ ଯନ୍ତ୍ର ଉଚ୍ଚ ଶକ୍ତିସମ୍ପନ୍ନ ସୁପରନୋଭା ଭଳି ଗାମାରଶ୍ମି, କୃଷ୍ଣ ଗର୍ତ୍ତ ଏବଂ ଗାମାରଶ୍ମି ବିସ୍ଫୋଟକର ନିରୀକ୍ଷଣ କରିବ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ସ୍ଥିତିକୁ ଏହା ଶକ୍ତି ପ୍ରଦାନ କରିବ। ଏହି ଦୂରବୀକ୍ଷଣ ଯନ୍ତ୍ରକୁ ଏସିଆ ମହାଦେଶରେ ସବୁଠାରୁ ବଡ଼ ଚେରେନ୍କୋପ୍ ଦୂରବୀକ୍ଷଣ ଯନ୍ତ୍ରର ମାନ୍ୟତା ମିଳିଛି। 4,300 ମିଟର ଉଚ୍ଚରେ ସ୍ଥାପିତ ହୋଇଥିବାରୁ ଏହା ପୃଥିବୀରେ ସବୁଠାରୁ ଉଚ୍ଚରେ ସ୍ଥାପିତ ଟେଲିସ୍କୋପ୍ ରହିଛି। ଏହି ଟେଲିସ୍କୋପ୍କୁ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର ବା ଭାରତୀୟ ଉଦ୍ୟୋଗ ଭାଗିଦାରୀମାନଙ୍କ ସହଯୋଗରେ ନିର୍ମାଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ହିଂସା ଏବଂ ଆତଙ୍କବାଦକୁ ପ୍ରୋହାହନ ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀରରେ ସରକାର ଗଠନ ନେଇ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କଲେ ଉମାର ଅବଦୁଲ୍ଲା। ଯାତ୍ରୀଙ୍କ ସୁରକ୍ଷା ଓ ବିମାନ ଚଳାଚଳ କ୍ଷେତ୍ରରେ ସର୍ବୋଚ୍ଚ ମାନର ନିରାପତ୍ତାକୁ ପ୍ରାଥମିକତା ଦେଉଛନ୍ତି ସରକାର, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଶକ୍ତିପୀଠଗୁଡ଼ିକରେ ଆଜି ପାଳନ କରାଯାଉଛି ବିଜୟାଦଶମୀ। ଏବଂ ଭାରତ ବାଂଲାଦେଶ ତୃତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ଆଜି ହାଇଦ୍ରାବାଦଠାରେ ଖେଳାଯିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।